ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ନିଜକୁ ସାବାସୀ, 22 ବର୍ଷ ପରେ ରାଜ୍ୟରେ ରାସନ କାର୍ଡ ଆରମ୍ଭ ବଣ୍ଟନ ଆରମ୍ଭ ହୋଇଛି। SC/ST ହଷ୍ଟେଲକୁ ରାଜ୍ୟ ଦେବ ରିହାତି ଚାଉଳ। 22 ବର୍ଷ ପରେ ହିତାଧିକାରୀମାନେ ପାଇଛନ୍ତି ନୂଆ ରାସନ କାର୍ଡ। ନଭେମ୍ବରରୁ ଲାଗୁ ହେବାକୁ ଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଆଜି ରାଜ୍ୟର 14ଟି ଜିଲ୍ଲାର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି। ଆସନ୍ତା 26 ତାରିଖରୁ ଅନ୍ୟ 16ଟି ଜିଲ୍ଲାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। ଓଡ଼ିଶାକୁ ବହିଲା ଉତ୍ତରା ପବନ, କମିବ ରାତିର ତାପମାତ୍ରା, ଶୁଖିଲା ପାଗର ସମ୍ଭାବନା। ଆଜିଠାରୁ ଓଡ଼ିଶାକୁ ଉତ୍ତର ପବନ ବହିବା ଆରମ୍ଭ କରିଛି। ଏହାର ପ୍ରଭାବରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ରାତ୍ରିର ସର୍ବନିମ୍ନ ତାପମାତ୍ରା କମିବାର ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ବର୍ଷା 20 ମିଲିମିଟରରୁ ଅଧିକ ହେବାର ସମ୍ଭାବନା ନାହିଁ। ଏହି ସମୟ ମଧ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ରାଜ୍ୟରେ ଲଘୁଚାପ ବ୍ୟତୀତ ମୌସୁମୀ ବର୍ଷାର ପ୍ରାୟତଃ ହେବ ହିଁ ନାହିଁ। ଖୋଲିବ 17ଟି ନୂଆ ଅପପୁଷ୍ଟି ଥଇଥାନ କେନ୍ଦ୍ର। ରାଜ୍ୟରେ ଆଉ 17ଟି ନୂତନ ଅପପୁଷ୍ଟି ଥଇଥାନ କେନ୍ଦ୍ର ବା MRC ଖୋଲିବ। ଅପପୁଷ୍ଟିର ଶିକାର ହେଉଥିବା ପିଲାମାନଙ୍କୁ ଏହି କେନ୍ଦ୍ରରେ ରଖାଯାଇ ଚିକିତ୍ସା ଦିଆଯିବ, ଯାହାଫଳରେ ତୃଣମୂଳ ସ୍ତର ଅପପୁଷ୍ଟିର ଶିକାର ହେଉଥିବା ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ଶିଶୁ ଅବସ୍ଥା ଦେଖାଯାଉଥିବା ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ଅପପୁଷ୍ଟିକୁ ରୋକିବା ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ଚଳିତ ବର୍ଷ ଏହି NRC ଖୋଲାଯିବ। ବିଶେଷ କରି 0-6 ବର୍ଷର ପିଲାମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ଜାତିସଂଘରେ ସୁଷମାଙ୍କ ମୁହଁତୋଡ ଜବାବକୁ ମୋଦିଙ୍କ ପ୍ରଶଂସା। ଆତଙ୍କବାଦ ଓ ଆଲୋଚନା ଏକାଠି ଚାଲିପାରିବନି। ଭାରତ ସହ ଆଲୋଚନା ପାଇଁ ଜାତିସଂଘର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ 4 ଦଫା ପ୍ରସ୍ତାବ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ରୋକ୍ଠକ୍ ଜବାବ ଦେଇଛନ୍ତି। ଭାରତ ପାଇଁ ଶାନ୍ତି ଆଲୋଚନା ନିମନ୍ତେ 4 ଦଫାର ପ୍ରସ୍ତାବ ଆବଶ୍ୟକ ନାହିଁ, ଗୋଟିଏ ମାତ୍ର ପ୍ରସ୍ତାବ ଭାରତ ଚାହୁଁଛି। ପାକିସ୍ତାନ ଆତଙ୍କବାଦ ଛାଡ଼ି ଆଲୋଚନାକୁ ଆସୁ, ଆତଙ୍କବାଦ ଓ ଆଲୋଚନା ଏକାଠି ଚାଲିପାରିବନି। ଆତଙ୍କବାଦୀଙ୍କ କୌଣସି ନିର୍ଦ୍ଦିଷ୍ଟ ଧର୍ମ ନାହିଁ ବୋଲି ସୁଷମା କହିଥିଲେ। ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଆକ୍ସନ ପ୍ଲାନ, 2030 ସୁଦ୍ଧା 30% ପ୍ରଦୂଷଣ କମେଇବାକୁ ଲକ୍ଷ୍ୟ। ବିଶ୍ୱର ତୃତୀୟ ବୃହତ୍ତମ ଅଙ୍ଗାର ପ୍ରଦୂଷଣକାରୀ ଦେଶ ଭାବେ ପରିଚିତ ଭାରତ ଆଗାମୀ 2030 ସୁଦ୍ଧା ପରିମାଣ 30-35% କମେଇବାର ଲକ୍ଷ୍ୟ ଧାର୍ଯ୍ୟ କରିଛି। ରୋହିତଙ୍କ ଶତକ ନିଷ୍ଫଳ, ଗାନ୍ଧୀ ଓ ମାଣ୍ଡୋଲା ଶୃଙ୍ଖଳାର ପ୍ରଥମ T20 ମ୍ୟାଚରେ ରୋହିତଙ୍କ ଶର୍ମାଙ୍କ T20 ଆନ୍ତର୍ଜାତୀୟ ଶତକକୁ ବେକାର କରି ଦକ୍ଷିଣ ଆଫ୍ରିକା 7 ୱିକେଟରେ ବିଜୟୀ ହୋଇଛି। 200 ରନ୍ ବିଜୟ ଲକ୍ଷ୍ୟକୁ 2 ବଲ୍ ଥାଇ ଦକ୍ଷିଣ ଆଫ୍ରିକା ହାସଲ କରି ନେଇଥିଲେ। ଏଥିସହ 3 ମ୍ୟାଚ ବିଶିଷ୍ଟ T20 ଶୃଙ୍ଖଳାରେ ଭ୍ରମଣକାରୀ ଦଳ 1-0ରେ ଆଗୁଆ ହୋଇଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।